ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର। ଆଜି ଓଡ଼ିଶାର 2 ବୁଥ୍ରେ ପୁନଃ ମତଦାନ ଆରମ୍ଭ। ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। 2023-24 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 210,874 କୋଟି ଟଙ୍କା ପ୍ରଦାନକୁ ରିଜର୍ଭ ବ୍ୟାଙ୍କର ମଞ୍ଜୁରୀ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏକମାତ୍ର ଦେଶ ଭାବେ ଭାରତୀୟ ଦୂତାବାସକୁ ମିଳିଲା 2 ସମ୍ମାନ। ଏବଂ ଆଇପିଏଲ୍ କ୍ରିକେଟ୍ ଏଲିମିନେଟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 4 ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏହି ପର୍ଯ୍ୟାୟରେ 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57 ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକ ଲାଗି ଭୋଟ୍ ଗ୍ରହଣ ହେବ। ମେ 25 ହେବାକୁ ଥିବା ନିର୍ବାଚନ ପାଇଁ ଦିଲ୍ଲୀର ସମସ୍ତ 7 ଲୋକସଭା ଆସନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ବିଭିନ୍ନ ଅଞ୍ଚଳରେ ରାଲି, ରୋଡ୍ ଶୋ ଓ ପଥପ୍ରାନ୍ତ ସଭା କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜନୈତିକ ଦଳର ନେତାମାନେ ପ୍ରୟାସ ଜାରି ରଖିଛନ୍ତି। ଦିଲ୍ଲୀରେ 1,52,00,000 ଅଧିକ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ 82,00,000 ପୁରୁଷ ଓ 70,00,000 ଅଧିକ ମହିଳା ଭୋଟର ଅଛନ୍ତି। ପ୍ରଥମଥର ପାଇଁ 2,52,000 ଅଧିକ ଯୁବ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥର ଉଭୟ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଏକାଠି ନିର୍ବାଚନ ଲଢୁଛନ୍ତି। ଦିଲ୍ଲୀର 7 ଲୋକସଭା ଆସନ ପାଇଁ ମୋଟ 162 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଜି ପ୍ରଚାରର ଶେଷ ଦିନରେ ବିଜେପି, ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସର ଅନେକ ନେତା ଓ ଷ୍ଟାର ପ୍ରଚାରକ ସାମିଲ ହେବେ। ଓଡ଼ିଶାରେ ଷଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା 6 ଲୋକସଭା ଓ 42 ବିଧାନସଭା ଆସନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଆଜି ପ୍ରଚାରର ଶେଷ ଦିନ ଥିବାବେଳେ ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତାମାନେ ରାଜ୍ୟରେ ପ୍ରଚାର କରୁଛନ୍ତି। ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର, କଟକ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ଆସନ୍ତା 25 ମତଦାନ ହେବ। ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା 4 ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 2 ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା 3 ଜନସଭାରେ ଯୋଗଦେବେ। ଓଡ଼ିଶାର କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବୁଥ୍ ନମ୍ଘର 26 ଏବଂ 28 ଆଜି ପୁନଃ ମତଦାନ ହେଉଛି। ଆଜି ସକାଳ 7 ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ 4 ଯାଏ ଚାଲିବ। ଏହି ଆସନରେ ଗତ 20 ଭୋଟ୍ ଗ୍ରହଣ ହୋଇଥିଲା। ନିର୍ବାଚନ କମିଶନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା କୌଣସି ବିବୃତ୍ତି ନ ଦେବା ପାଇଁ ଦଳର ପ୍ରମୁଖ ପ୍ରଚାରକମାନଙ୍କୁ ନିର୍ଦ୍ଦେଶ ଜାରି କରିବାକୁ କହିଛନ୍ତି। ଦୁଇ ଦଳର ଅଧ୍ୟକ୍ଷଙ୍କୁ ଲେଖିଥିବା ଚିଠିରେ ଆୟୋଗ କହିଛନ୍ତି ଯେ କୌଣସି ଦଳ କିମ୍ବା ପ୍ରାର୍ଥୀ ଏପରି ଭାଷଣ ଦେବା ଉଚିତ ନୁହେଁ ଯାହା ସମାଜରେ ବିଭାଜନ ସୃଷ୍ଟି କରିପାରେ ଏବଂ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ କରିପାରେ। ସମାଜକୁ ବିଭାଜିତ କରିବା ଉଦ୍ଦେଶ୍ୟରେ ବିଭାଜନକାରୀ ଭାଷଣ ନ ଦେବାକୁ ତାଙ୍କ ଦଳର ପ୍ରମୁଖ ପ୍ରଚାରକମାନଙ୍କୁ ନିର୍ଦ୍ଦେଶ ଦେବାକୁ କମିଶନ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ 2023-24 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 210,874 କୋଟି ଟଙ୍କା ଅତିରିକ୍ତ ଆକାରରେ ହସ୍ତାନ୍ତର କରିବାକୁ ମଞ୍ଜୁରୀ ଦେଇଛି। ମୁମ୍ବାଇରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର 608 ବୈଠକରେ ଏହି ଅନୁମୋଦନ ମିଳିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ବୋର୍ଡ 2023-24 ଆର୍ଥିକ ବର୍ଷ ପାଇଁ କଣ୍ଟିଜେଣ୍ଟ ରିସ୍କ ବଫର ସିଆର୍ବିକୁ 6.5% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ପ୍ରଚଳିତ ଅର୍ଥନୈତିକ ସ୍ଥିତି ଏବଂ ଆର୍ଥିକ ସଂକଟ କାରଣରୁ 2018-19 2021-22 ଆର୍ଥିକ ବର୍ଷ ମଧ୍ୟରେ ଅଭିବୃଦ୍ଧି ଏବଂ ସାମଗ୍ରିକ ଅର୍ଥନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ ଆକାରରେ 5.50% ସିଆର୍ପି ବଜାୟ ରଖିବାକୁ ବୋର୍ଡ ନିଷ୍ପତ୍ତି ନେଇଥିଲା। ଅର୍ଥନୀତିରେ ସୁଧାର ଆସିବା ପରେ 2022-23 ଏହାକୁ 6% ବୃଦ୍ଧି କରାଯାଇଥିଲା। ଜାମ୍ମୁ କାଶ୍ମୀରର ପୁଞ୍ଚଠାରେ ଏକ ଉଚ୍ଚସ୍ତରୀୟ ମିଳିତ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 16 କୋର ଜେନେରାଲ ଅଫିସର କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ ନବୀନ ସଚଦେବ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଆର୍ଆର୍ ସ୍ୱାଇଁ ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଚାଲିଥିବା ଅଭିଯାନରେ ସମନ୍ୱୟ ଏବଂ ଭବିଷ୍ୟତର ବିକାଶ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ବୋଲି ଆମ ଆକାଶବାଣୀ ଜମ୍ମୁ ପ୍ରତିନିଧି ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ବିଭିନ୍ନ ସ୍ଥାନରେ ଆଜି ଭଗବାନ ବୁଦ୍ଧଙ୍କ ଜନ୍ମଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ଭଗବାନ ଗୌତମ ବୁଦ୍ଧ ସତ୍ୟ, ଅହିଂସା, ସଦ୍ଭାବ ଓ ମାନବିକତା ଏବଂ ସମସ୍ତ ଜୀବଜନ୍ତୁଙ୍କ ପ୍ରତି ପ୍ରେମର ବାର୍ତ୍ତା ଦେଇଛନ୍ତି। ଭଗବାନ ବୁଦ୍ଧଙ୍କ ସହିଷ୍ଣୁତା, ଆତ୍ମସଚେତନତା ଏବଂ ଉତ୍ତମ ଆଚରଣର ଶିକ୍ଷା ସମସ୍ତଙ୍କୁ ମାନବିକତାର ସେବା କରିବାକୁ ପ୍ରେରଣା ଦେଇଥାଏ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ତାଙ୍କ ବାର୍ତ୍ତାରେ କହିଛନ୍ତି, ଭଗବାନ ଗୌତମ ବୁଦ୍ଧଙ୍କ ଶିକ୍ଷା ନୈତିକ ଆଚରଣ, ମାନସିକ ଶୃଙ୍ଖଳା ଏବଂ ଜ୍ଞାନରେ ଆଧାରିତ ଜୀବନର ଅନୁସନ୍ଧାନ ପାଇଁ ଏକ ପରିବର୍ତ୍ତନଶୀଳ ପଥ ପ୍ରଦର୍ଶନ କରିଥାଏ। ବୌଦ୍ଧ ଧର୍ମାବଲମ୍ଭୀଙ୍କ ସବୁଠାରୁ ବଡ଼ ଧାର୍ମିକ ପର୍ବ ବୁଦ୍ଧ ପୂର୍ଣ୍ଣିମା ବାଂଲାଦେଶରେ ସମ୍ପୂର୍ଣ୍ଣ ଧାର୍ମିକ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ବାଂଲାଦେଶ ବୌଦ୍ଧ ମହାସଂଘ ପକ୍ଷରୁ ଢାକାସ୍ଥିତ ଅନ୍ତର୍ଜାତୀୟ ବୌଦ୍ଧମଠରେ ଏକ ପ୍ରାର୍ଥନା ସଭା ଓ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ବୁଦ୍ଧ ଜୟନ୍ତୀ ଅବସରରେ ନେପାଳସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଲୁମ୍ବିନୀ ଡେଭଲପ୍ମେଣ୍ଟ ଟ୍ରଷ୍ଟ ଓ ଲୁମ୍ବିନୀ ବୌଦ୍ଧ ବିଶ୍ୱବିଦ୍ୟାଳୟର ମିଳିତ ଆଲୁକୁଲ୍ୟରେ ଲୁମ୍ବିନୀ ବୌଦ୍ଧ ବିଶ୍ୱବିଦ୍ୟାଳୟରେ ବୌଦ୍ଧ ଓ ବିଶ୍ୱଶାନ୍ତି ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ଭାରତ ଓ ନେପାଳର ବିଶିଷ୍ଟ ବୌଦ୍ଧ ବିଦ୍ୱାନମାନେ ଅଂଶଗ୍ରହଣ କରିଥିଲେ। ବୁଦ୍ଧ ଜୟନ୍ତୀ ଉପଲକ୍ଷେ ଲୁମ୍ବିନୀରେ ଚିତ୍ରାଙ୍କନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଭଗବାନ ବୁଦ୍ଧ ଏବଂ ତାଙ୍କ ଶିକ୍ଷା ଶୀର୍ଷକ ଏହି ଚିତ୍ରକଳା ପ୍ରଦର୍ଶନୀକୁ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡ ଉଦ୍ଘାଟନ କରିଥିଲେ। କବିତା ଦ୍ୱିବେଦୀ ଏବଂ ତାଙ୍କ ନୃତ୍ୟ ଦଳ ଶ୍ୱେତା ମୁକ୍ତି ନିର୍ବାନ୍ କି ସ୍ତ୍ରୀ ମହିମା ଶୀର୍ଷକ ଏକ ନୃତ୍ୟ ପରିବେଷଣ କରିଥିଲେ। ପ୍ରଖ୍ୟାତ ଭାରତୀୟ ଗାୟିକା ଡକ୍ଟର ସୁଭଦ୍ରା ଦେଶାଇ ଭଜନ ଓ ଧମ୍ମ ସଙ୍ଗୀତ ପରିବେଷଣ କରିଥିଲେ। ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ସ୍ୱାଗତ ଭାଷଣରେ ଭାରତ ଓ ନେପାଳର ମିଳିତ ବୌଦ୍ଧ ଐତିହ୍ୟ ବିଷୟରେ କହିଥିଲେ। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ଉପରାଜ୍ୟପାଳ କହିଛନ୍ତି, ଭଗବାନ ବୁଦ୍ଧ ମାନବ ଜାତିକୁ ଶାନ୍ତି, ଅହିଂସା, ନିଃସ୍ୱାର୍ଥପର ସେବା ଏବଂ ଧାର୍ମିକ ଜୀବନଯାପନ ପଥରେ ମାର୍ଗଦର୍ଶନ କରିଥିଲେ। ୟୁଏଇର ଆବୁଧାବିସ୍ଥିତ ଭାରତୀୟ ଦୂତାବାସ ଏବଂ ଦୁବାଇସ୍ଥିତ ଭାରତୀୟ ଦୂତାବାସକୁ ସମ୍ମାନଜନକ ସିଲ୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାଏଦ୍ ଅଲ୍ ନ୍ୟାହୁଙ୍କ ପୃଷ୍ଠପୋଷକତାରେ ଆୟୋଜିତ ପଞ୍ଚମ ବୈଦେଶିକ ଉତ୍କର୍ଷ ପୁରସ୍କାର ସମାରୋହରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ଏକମାତ୍ର ଦେଶ ଭାବେ ଏଭଳି ଦୁଇଟି ପୁରସ୍କାର ହାସଲ କରିଛି। ସ୍ୱେନ୍ ଅନ୍ତର୍ଜାତୀୟ ସୌର ମେଣ୍ଟର 99ତମ ସଦସ୍ୟ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଭିଷେକ ସିଂଙ୍କ ସହ ସ୍ୱେନ୍ର ରାଷ୍ଟ୍ରଦୂତ ଜୋସେ ମାରିଆ ରିଡାଓ ଡୋମିଜେଙ୍କ ବୈଠକରେ ସ୍ୱେନ୍ ଅନ୍ତର୍ଜାତୀୟ ସୌର ମେଣ୍ଟ ଅନୁମୋଦନ ଦସ୍ତାବିଜ୍ ହସ୍ତାନ୍ତର କରିଛି। ଆତଙ୍କବାଦ ମୁକାବିଲା ପାଇଁ ଭାରତ ବ୍ରିଟେନ୍ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର 16 ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ କେଡି ଦେୱାଲ ଏବଂ ବ୍ରିଟିଶ ସରକାରଙ୍କ ଆତଙ୍କବାଦ ବିରୋଧୀ ନେଟ୍ୱାର୍କ ଫର୍ ଏସିଆ ଆଣ୍ଡ ଓସେନିଆର ମୁଖ୍ୟ କ୍ରିସ୍ ଫେଲ୍ଟନ୍ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଆତଙ୍କବାଦ ବିରୋଧୀ ସହଯୋଗ ଉପରେ ସେମାନେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଭାରତର ସାଇବର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜେନେରାଲ ଚୌହାନ ନୂଆଦିଲ୍ଲୀରେ ସାଇବର ସିକ୍ୟୁରିଟି ଅଭ୍ୟାସ 2024 ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏ ସମ୍ପର୍କରେ କହିଥିଲେ। ବାଂଲାଦେଶର ଗୃହମନ୍ତ୍ରୀ ଅସାଦୁଜ୍ମାନ ଖାନ୍ କହିଛନ୍ତି ଯେ ତାଙ୍କ ଦେଶର କିଛି ଲୋକ କୋଲକାତା ନିକଟସ୍ଥ ନ୍ୟୁ ଟାଉନ୍ର ଏକ ଫ୍ଲାଟ୍ରେ ଶାସକ ଆୱାମୀ ଲିଗ୍ ସାଂସଦ ଅନୱାରୁଲ ଅଜିମ୍ ଅନାରଙ୍କୁ ହତ୍ୟା କରିଛନ୍ତି। ଢାକାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଗୃହମନ୍ତ୍ରୀ କହିଥିଲେ, ଉପଲବ୍ଧ ସୂଚନାରୁ ଜଣାପଡ଼ିଛି ଯେ ଅନୱାରୁଲ ଅଜିମ୍ଙ୍କ ହତ୍ୟାକାଣ୍ଡରେ ବାଂଲାଦେଶର ଲୋକଙ୍କ ସମ୍ପୃକ୍ତି ରହିଛି। ସାଉଦି ଆରବ ରାଜା ସଲମାନ ବିନ୍ ଅବଦୁଲ ଅଜିଜ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଏଲିମିନେଟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 4 ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 20 ଓଭରରେ 172 ରନ୍ କରିଥିବାବେଳେ ରାଜସ୍ଥାନ ରୟାଲ୍ସ 19 ଓଭରରେ 6 ୱିକେଟ୍ ହରାଇ 174 ରନ୍ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର। ଆଜି ଓଡ଼ିଶାର 2 ବୁଥ୍ରେ ପୁନଃ ମତଦାନ ଆରମ୍ଭ। ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏକମାତ୍ର ଦେଶ ଭାବେ ଭାରତୀୟ ଦୂତାବାସକୁ ମିଳିଲା 2 ସମ୍ମାନ ଏବଂ ଆଇପିଏଲ୍ କ୍ରିକେଟ୍ ଏଲିମିନେଟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 4 ଉଇକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ।